ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦେଶ ଦ୍ରୁତ ଅଗ୍ରଗତି କରୁଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଓଡ଼ିଶା ସରକାରଙ୍କ ଆକାଂକ୍ଷୀ ଯୋଜନା ସୁଭଦ୍ରାର କଲେ ଶୁଭାରମ୍ଭ. ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି. ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲା ତଥ୍ୟରୁ ପୀଡ଼ିତାଙ୍କ ନାମ ହଟାଇବାକୁ ୱିକିପିଡ଼ିଆକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ, ଆପ୍ ବିଧାୟକ ଦଳ ନେତା ଭାବେ ଆତିଶି ମନୋନୀତ. ଏବଂ ପଞ୍ଚମ ଥର ପାଇଁ ପୁରୁଷ ଏସିଆନ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଟାଇଟଲ ହାସଲ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦେଶ ଦ୍ରୁତ ଅଗ୍ରଗତି କରୁଛି, ଏଥିରେ ମହିଳା, କୃଷକ, ଯୁବବର୍ଗ, ମଧ୍ୟବିତ୍ତ ଏବଂ ଦରିଦ୍ର ଶ୍ରେଣୀର ଲୋକଙ୍କର ସମପରିମାଣର ଅବଦାନ ରହିଛି. ଭୁବନେଶ୍ୱର ଜନତା ମଇଦାନଠାରେ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୃତୀୟ ପାଳିରେ ଆଜି 100 ଦିନ ପୂରଣ କରିଛି. ଏହି ସମୟସୀମା ମଧ୍ୟରେ ସରକାର ବହୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଯୋଜନା ପ୍ରଣୟନ କରିଛନ୍ତି. ବାସହୀନଙ୍କ ପାଇଁ 3 କୋଟି ପକ୍କା ଘର ନିର୍ମାଣ, 25,000 ଗ୍ରାମକୁ ପକ୍କା ସଡ଼କ ନିର୍ମାଣ, 75,000ରୁ ଅଧିକ ମେଡିକାଲ ସିଟ୍ ବୃଦ୍ଧି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନ୍ସନ୍ ଯୋଜନା, 2,00,000 କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଭଳି ଅନେକ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଆକାଂକ୍ଷୀ ଯୋଜନା ସୁଭଦ୍ରାର ଶୁଭାରମ୍ଭ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ଏବଂ ସେମାନଙ୍କ ଆର୍ଥିକ ଉନ୍ନତି ଦିଗରେ ସୁଭଦ୍ରା ଯୋଜନା ବେଶ୍ ଫଳପ୍ରଦ ହୋଇପାରିବ. ଏହି ଯୋଜନାରେ 21ରୁ 60 ବର୍ଷ ମଧ୍ୟରେ ଯୋଗ୍ୟ 1 କୋଟି ମହିଳାଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି. ଯୋଜନାର ପ୍ରଥମ କିସ୍ତି ଅର୍ଥ 25,11,000 ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ 1,250,55,000 ଟଙ୍କା ପ୍ରଦାନ କରାଯାଇଛି. ଏହି ଯୋଜନାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ କରେନ୍ସିର ପାଇଲଟ ପ୍ରକଳ୍ପରେ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି ଯୋଜନାରେ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ 2ଟି କିସ୍ତିରେ ପ୍ରତିବର୍ଷ 10,000 ଟଙ୍କା ପ୍ରଦାନ କରାଯିବ। ସେମାନଙ୍କୁ 5 ବର୍ଷରେ 50,000 ଟଙ୍କା ମିଳିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର ଗାଡ଼କଣ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳର 20 ଜଣ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ସେମାନଙ୍କର ନୂତନ ଗୃହର ଚାବିକୁ ତାଙ୍କୁ ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଆଜି ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 2,871 କୋଟି ଟଙ୍କା ବ୍ୟୟ ଟକଳ କରାଯାଇଛି। ଏଥିରେ 4ଟି ପ୍ରମୁଖ ରେଳ ସେକ୍ସନର ଉଦ୍ଘାଟନ କରିଛନ୍ତି ଏବଂ ଅନ୍ୟ 4ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ 1,000 କୋଟି ଟଙ୍କାର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 14ଟି ରାଜ୍ୟର ପାଖାପାଖି 10 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ 3,180 କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ 30 ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଆବାସ ପ୍ଲସ୍ 2024 ମୋବାଇଲ୍ ଆପ୍ର ଲୋକାର୍ପଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ତୃତୀୟ ପାଳିକୁ 100 ଦିନ ପୂରଣ ହୋଇଛି। ଗତ ଜୁନ୍ ମାସ 9 ତାରିଖରେ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ତୃତୀୟ ପାଳିର 100 ଦିନ ଶାସନ ମଧ୍ୟରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କ୍ଷୁଦ୍ର, ଅଣୁକ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ୍ ରାମ ମାଂଝୀ କହିଛନ୍ତି ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନା ଅଧୀନରେ ଏହି ସମୟସୀମା ମଧ୍ୟରେ 3,148 କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଏଥିସହ 2,10,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। 26,000ରୁ ଉର୍ଦ୍ଧ୍ୱ ଅଣୁକ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଯାଇଛି। ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାରେ ଏମ୍ଏସ୍ଏମ୍ଇ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ 10 ବର୍ଷ ମଧ୍ୟରେ ଆସନ୍ତାକାଲି ପ୍ରଥମ ଥର ମତଦାନ ହେବାକୁ ଯାଉଛି। ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 7ଟି ଜିଲ୍ଲାର 24ଟି ବିଧାନସଭା ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। 23,27,580 ଜଣ ଭୋଟର 219 ଜଣଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିମଧ୍ୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ 90 ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2019 ଅଗଷ୍ଟ ମାସରେ ଧାରା 370 ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ପାଇଁ ଜାମ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିକରୁ ଅଧିକ ମତଦାତାଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ଆୟୋଗଙ୍କ ତରଫରୁ ବିଭିନ୍ନ ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ କରାଯାଇଛି। କେନ୍ଦ୍ରୀୟ ସଶସ୍ତ ଅର୍ଦ୍ଧସାମରିକ ବାହିନୀ, ଜାମ୍ମୁ କାଶ୍ମୀର ସଶସ୍ତ ପୁଲିସ୍ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବହୁସ୍ତରୀୟ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ସାମିଲ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଥ୍ୟରୁ ପୀଡ଼ିତାଙ୍କ ନାମ ହଟାଇବାକୁ ସୁପ୍ରିମକୋର୍ଟ ୱିକିପିଡ଼ିଆକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ୱିକିପିଡ଼ିଆରେ ପୀଡ଼ିତାଙ୍କ ନାମ ଏବଂ ଫଟୋ ପ୍ରଦର୍ଶିତ ହେଉଥିବା ସମ୍ପର୍କରେ ଖଣ୍ଡପୀଠକୁ ଅବଗତ କରାଇଥିଲେ। ଖଣ୍ଡପୀଠ କହିଥିଲେ ଗତ ଅଗଷ୍ଟ 20 ତାରିଖରେ ପୀଡ଼ିତାଙ୍କ ନାମ ଏବଂ ଫଟୋ ସାମାଜିକ ତଥା ବୈଦ୍ୟୁତିକ ଗଣମାଧ୍ୟମ ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଆଦେଶକୁ ପାଳନ କରିବାକୁ ଖଣ୍ଡପୀଠ ୱିକିପିଡ଼ିଆକୁ ପୁନଃ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟ ଚିନ୍ତାଜନକ ବୋଲି ଖଣ୍ଡପୀଠ କହିଛନ୍ତି। ଏ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତଥ୍ୟ ପ୍ରକାଶ ପାଇଲେ ତଦନ୍ତ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଆତିଶି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ। ନୂଆଦିଲ୍ଲୀଠାରେ ଆଜି ଆପ୍ର ବିଧାୟକ ଦଳ ବୈଠକରେ ଆତିଶିଙ୍କୁ ନେତା ଭାବେ ମନୋନୀତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଗୋପାଳ ରାଇ କହିଛନ୍ତି, ବୈଠକରେ ଆତିଶିଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି। ଆସନ୍ତା ଅକ୍ଟୋବର ନଭେମ୍ବର ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ କରିବା ପାଇଁ ସେ ଦାବି କରିଛନ୍ତି। ଇତିମଧ୍ୟରେ ଅରବିନ୍ଦ କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ସାକ୍ଷାତ କରି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଗଣମାଧ୍ୟମକୁ କହିଛନ୍ତି, ଶ୍ରୀ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଗତ 10 ବର୍ଷ ମଧ୍ୟରେ ଦୁର୍ନୀତିର ଉତ୍ତର ଦଳକୁ ଜନସାଧାରଣଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆଇପିଏସ୍ ମନୋଜ କୁମାର ବର୍ମାଙ୍କୁ କୋଲକାତା ପୁଲିସ୍ର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ପଶ୍ଚିମବଙ୍ଗର ଏଡିଜି ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିଲେ। ବର୍ତ୍ତମାନ ପୁଲିସ୍ କମିଶନର ଦିଲ୍ଲୀପ କୁମାର ଗୋଏଲଙ୍କୁ ପଶ୍ଚିମବଙ୍ଗ ପୁଲିସ୍ର ସ୍ୱତନ୍ତ୍ର ଟାସ୍କଫୋର୍ସର ଏଡିଜି ଏବଂ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। କୋଲକାତା ପୁଲିସ୍ର ଉତ୍ତରାଞ୍ଚଳ ଡେପୁଟି କମିଶନର ଭାବେ କାର୍ଯ୍ୟରତ ଅଭିଷେକ ଗୁପ୍ତାଙ୍କୁ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରାଇଫଲ୍ସର କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଛି। ସୂଚନାଯୋଗ୍ୟ, ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲ କୋଲକାତା ପୁଲିସ୍ର ଉତ୍ତର ଡିଭିଜନ ଅଧୀନରେ ରହିଛି। କନିଷ୍ଠ ଡାକ୍ତରମାନେ ଶ୍ରୀ ଗୁପ୍ତାଙ୍କୁ ମଧ୍ୟ ତାଙ୍କ ପଦବୀରୁ ହଟାଇବା ପାଇଁ ଦାବି କରିଥିଲେ। ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ସମଗ୍ର ଦେଶରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱଚ୍ଛତା ହିଁ ସେବା ଅଭିଯାନର ଚଳିତ ବର୍ଷର ବିଷୟବସ୍ତୁ ରହିଛି, ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା। ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନ ଆରମ୍ଭ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ସ୍ୱଚ୍ଛତା ଅଭିଯାନ ଏବେ ଦେଶବାସୀଙ୍କ ଅଭିଯାନରେ ପରିଣତ ହୋଇଛି। ନୂଆଦିଲ୍ଲୀଠାରେ ବିଭାଗୀୟ ଅଧିକାରୀଙ୍କୁ ସ୍ୱଚ୍ଛତାର ଶପଥପାଠ କରାଇବା ଅବସରରେ ମନ୍ତ୍ରୀ ଶ୍ରୀ ଗୋଏଲ ଏହା କହିଛନ୍ତି। ଭାରତ ପଞ୍ଚମ ଥର ପାଇଁ ପୁରୁଷ ଏସିଆନ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ କରିଛି। ଚୀନ୍ର ହୁଲୁନ୍ବୁର୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାର ଆଜି ଫାଇନାଲ୍ ମ୍ୟାଚ୍ରେ ଭାରତ ଚୀନ୍କୁ ଏକମାତ୍ର ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଯୁବରାଜ ସିଂ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ଗତଥରର ଚାମ୍ପିୟନ୍ ଭାରତ ଚଳିତ ଥର ପ୍ରତିଯୋଗିତାରେ ଅପରାଜୟ ଭାବେ ଟାଇଟଲ୍ ହାସଲ କରିଛି। ପୁରୁଷ ଏସିଆନ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର 8ଟି ସଂସ୍କରଣ ମଧ୍ୟରୁ ଭାରତ ଚଳିତ ଥରକୁ ମିଶାଇ 6ଥର ଫାଇନାଲ୍କୁ ଉନ୍ନୀତ ହୋଇଛି। ଚୀନ୍ ପ୍ରଥମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିଲା। ଚାଙ୍ଗଝାଉରେ ଚାଲିଥିବା ଚାଇନା ଓପନ୍ ବ୍ୟାଡ୍ମିଣ୍ଟନ 2024 ଅନ୍ତର୍ଗତ ବିଡବ୍ଲ୍ୟଏଫ୍ ସୁପର 1000 ବର୍ଗରେ ପ୍ରିୟାଂଶୁ ରଜାବତ୍ ଓପନିଂ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। କାନାଡ଼ାର ବ୍ରାଏନ୍ ୟଙ୍ଗ ପ୍ରିୟାଂଶୁଙ୍କୁ ସିଧା ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ପ୍ରତିଯୋଗିତାରେ କିରଣ ଜର୍ଜ ଆସନ୍ତାକାଲି ଜାପାନର କେଣ୍ଟୋ ନିଶିମୋତୋଙ୍କ ସହ ଓପନିଂ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ମହିଳା ସିଙ୍ଗଲ୍ସରେ ଆକର୍ଷି କାଶ୍ୟପ, ମାଳବିକା ବନସୋଡ, ସାମିଆ ଇମାଦ ଫାରୁକି ମ୍ୟାଚ୍ ଖେଳିବେ। ସାମିଆ ସ୍କଟଲାଣ୍ଡର ଖେଳାଳିଙ୍କ ସହ ପ୍ରଥମ ରାଉଣ୍ଡ ଖେଳିବାକୁ ଥିବାବେଳେ ଆକର୍ଷି ଚୀନ୍ର ଚ୍ୟୁପିନ୍ ଚାନ୍ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦେଶ ଦ୍ରୁତ ଅଗ୍ରଗତି କରୁଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ସରକାରଙ୍କ ଆକାଂକ୍ଷୀ ଯୋଜନା ସୁଭଦ୍ରାର କଲେ ଶୁଭାରମ୍ଭ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ, ଆପ୍ ବିଧାୟକ ଦଳ ନେତା ଭାବେ ଆତିଶି ମନୋନୀତ ଏବଂ ପଞ୍ଚମ ଥର ପାଇଁ ପୁରୁଷ ଏସିଆନ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଟାଇଟଲ୍ ହାସଲ କଲା ଭାରତ।